ଯୀଶୁ ଅନ୍ୟ କାହାଣୀ ବା ଦୃଷ୍ଟାନ୍ତର ନାମେର ଶିକ୍ଷା ଦିତେ ଥାଲେକ୍। ଈଶ୍ୱର ରାଜ୍ୟ ବିଷୟ ଯୀଶୁ ଆର୍ ସବୁ କାହାଣୀ ଗାକେ କହି ଲେକ୍। ଉହାର ଉଦାହରଣ ସ୍ୱରୂପ କହିଲେ ସ୍ୱର୍ଗ ରାଜ୍ୟ ହୋଇଥେ ଏକ ସୋରିଷ ବିହନ ରକମ ଯେ କୋଉ ଉହାକେ ଉହାର ବିଲେ ବୁଣତେ ଥାଲେ। ତୁରା ଜାଣ ଯେ ସୋରିଷ ବିହନ ସବୁ ମଞ୍ଜିଠେନୁ ଛୁଟୁ ହେଲେ ଯୌତବା ସୋରିଷ ବିହନ ଢେର ହଁ ଏଗା ସବୁ ହଥାଏ ଯେ ଚଡ଼ଇ ହେନ୍ ଆସି ଉହାର ଡାଳେ ବସିଥାନ୍। ଯୀଶୁ ଆର୍ ଏକଟା କାହାଣୀ କହିଲେ ଈଶ୍ୱର ରାଜ୍ୟ ଏକ ଖମିର ରକମ ଯାହା ଏକନକ ମାୟା ନି ମଇଦାର ସର୍ବତ୍ର ଭାପି ଯାବା ପର୍ଯ୍ୟନ୍ତ କିଛୁ ମଇଦା ମିଶି ଥାଏ। ଈଶ୍ୱର ରାଜ୍ୟ ଆର୍ ମଧ୍ୟନୁ କାରଣ ପରି ଯୋଉ ଏକନକ ନି ଏକଟା ବିଲେ ନୁକାଇ ରଖିଲେ ଲେଖ ଆର୍ ଏକଟା ଓ ନୁକାଣ ଧନକେ ପାଲେ ଉହାର ଆର୍ ଏକବାର ତୁପି ଦିଲେ ଓ ଆନନ୍ଦରେ ଏତ ଖୁସି ହୋଇ ଯାଇ ଯେ ଓ ଯାଇ ସବୁ ନିଜସ ବିଲକେ ଆର୍ ସବୁ ବିଲକେ ଦିବାକେ ପାଇଁ ସବୁ ଅର୍ଥକେ ବ୍ୟବହାର କଲେ। ଈଶ୍ୱର ରାଜ୍ୟ ଏକ ବହୁତ ଦାମୀ ମଣିର ରକମ ମଣି ବ୍ୟବସାୟ ଏକଟା ଦେଖା ହେଲେ ଓ ଯାଏ ଉହାର ମନୁ ଦୀପ୍ତି କରି ଏଟାକେ କିଣବାର ତରେ ସବୁ ଏକଟାକେ ବ୍ୟବହାର କଲେ। ନିଜର ଭଲ କାମ ନିଜର ଭଲ କାମ ରେ ନିଜର ଭଲ କାମ ଉପରେ ବିଶ୍ୱାସ ରଖି ଅନ୍ୟ ନକ ହେନକେ ହିନ କରତେ ଥିବା ଏକ କାହାଣୀ କେହି ଲୋକେ ଓ କହିଲେ ଦୁନକ ପ୍ରାର୍ଥନା କରବାର ତରେ ମନ୍ଦିରକେ ଗେଲିନ। ଉରାକାର ମଧ୍ୟ ଏକନକ ଖାଜନା ଆଦାୟକାରୀ ଆର୍ ଏକନକ ଧର୍ମଗୁରୁ ସବୁ ଧର୍ମଗୁରୁ ଓ ରକମ ପ୍ରାର୍ଥନା କଲେ ଏ ଈଶ୍ୱର ଆମ୍ହିତକେ ଧନ୍ୟବାଦ ଦିଲାଏ ଯେ ଅନ୍ୟ ନଖେନକାର ରକମ ନାଇଁ ଯେଉଁ ରକମ ଏକନକ ଡକାୟତ ଧାର୍ମିକ ନ ଭାବିଚାରୀ ଆର୍ ଖାଜନା ଆଦାୟକାରୀ ରକମ ନାଇଁ। ଉଦାହରଣ ସ୍ୱରୂପ ଆମ୍ହି ସପ୍ତାହକେ ଦୁଥର ଉପବାସ କରି ଆର୍ ମାୟା ଆୟ କରୁଥିବା ଅର୍ଥ ଆର୍ ନିଜର ସବୁ ଦୋଷ 10 অংশ দিন হলে খাজনা আদায়কারী ধর্মকে গুরু ঠেনু বহুত ধরে ডান্ডাই কইলে আরে স্বর্গ আডে নিরবয়ে সাহস করলে নাই বিদ্যমান হলে আর প্রার্থনা হে ঈশ্বর দয়া করি আমাকে তোর দয়াকে হ আমি একন পাপি মানুষ। তবে যীশু কইলে আমি তোরাকে সত্য করছি ঈশ্বর খাজনা আদায়কারী প্রার্থনা শুনি আর ও একনককে ধর্ম করলে গণনা করলে হলে ও ধর্ম করলে গুরুর প্রার্থনা শুনলে নাই যে নিজেকে বড় দেখাই হয় ঈশ্বরের উহাকে ছোট করি দেয় আর যে কেহি একনক ছোট করি দেখায় ঈশ্বর উহাকে বড় করে। বাইবলর একটা কাহানি মাথিও 13:31-34-46 Mark 4:30-32 Luke 13:18-21-18-9-14